ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ପାଇଁ ନିଶାମୁକ୍ତ ଯୁବଶକ୍ତି ଲକ୍ଷ୍ୟ ହାସଲ କରିବା ଜରୁରୀ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଶାମୁକ୍ତ କ୍ୟାମ୍ପସ ଅଭିଯାନରେ ସାମିଲ ହେବେ 16 ଲକ୍ଷ ଶିକ୍ଷାନୁଷ୍ଠାନ। କେନ୍ଦୁଝରରେ ଆଜି 1,900 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର 71 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସମ୍ବଲପୁରରେ ପ୍ରାକ୍ ପ୍ରସ୍ତୁତି ବୈଠକ ଏବଂ ରାଜ୍ୟରେ ଆସନ୍ତା 18 ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ନିଶାମୁକ୍ତ ଯୁବଶକ୍ତିର ଉଦ୍ଦେଶ୍ୟକୁ ହାସଲ କରିବା ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଜି ନିଶାମୁକ୍ତ କ୍ୟାମ୍ପସ ଅଭିଯାନର ଶୁଭାରମ୍ଭ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ନିଶା ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେବା ସହ ଯୁବପିଢ଼ିଙ୍କ କାର୍ଯ୍ୟଦକ୍ଷତା ଓ ନବସୃଜନକୁ ନଷ୍ଟ କରିଥାଏ। ସୁସ୍ଥ ଯୁବପିଢ଼ି ସଚେତନ ଓ ଆତ୍ମନିର୍ଭର ହେଲେ ହେଁ 2047 ସୁଦ୍ଧା ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ। ଜାତୀୟ ଶିକ୍ଷାନୀତି 2020ରେ ଛାତ୍ର କଲ୍ୟାଣ ଓ ନିଶାମୁକ୍ତ କ୍ୟାମ୍ପସ ଅଭିଯାନର ସମନ୍ୱିତ ପ୍ରାଥମିକତା ଦିଆଯାଉଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ 16 ଲକ୍ଷ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ, ଯାହା ନିଶାମୁକ୍ତ ଭାରତ ଦିଗରେ ଆଗେଇ ନେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।
ମିନିଷ୍ଟ୍ରି ଅଫ୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାୱରମେଣ୍ଟ 9 ଅଗଷ୍ଟ 2020 ମେ ସେ ନଶା ମୁକ୍ତ ଭାରତ ଅଭିଯାନ ଶୁରୁ କିଆ। ଇସ୍ ନ୍ୟାସନାଲ ମିଶନ କା ସ୍କେଲ ଅଦ୍ଭୁତପୂର୍ବ ହେ। ଅବ ତକ ଲଗଭଗ 26 କରୋଡ଼ ଲୋକଙ୍କୁ ସେନ୍ସିଟାଇଜ କିଆ ଗିଆ ହେ ଓର କରିବ 16 ଲାଖ ଏଜୁକେସନ ଇନଷ୍ଟିଚ୍ୟୁସନ ତକ ପହଞ୍ଚ ବନାଇ ହୋଇ। आज दिल्ली विश्वविद्यालय में शुरू हो रही है ड्रग फ्री कैंपस कैंपेनिंग इस बड़े नेशनल मूवमेंट का एक महत्वपूर्ण हिस्सा है। ये कैंपेनिंग स्पष्ट करता है कि एजुकेशनल इंस्टीट्यूशंस इस लड़ाई में फ्रंट लाइन पर हैं।
केंद्र शिक्षा मंत्री श्री प्रधान निशामुक्त कैंपस पाई आह्वान देवा परे ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯେଭଳି ନିଶାମୁକ୍ତ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପୂର୍ବରୁ ନିଶାମୁକ୍ତ କ୍ୟାମ୍ପସ ଗଠନ ନେଇ ଆଲୋଚନା ହୋଇଥିବା ବେଳେ ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନେ ଯେଭଳି ନିଶାଠାରୁ ଦୂରେଇ ରହିବେ ସେ ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନ ଆଖପାଖରେ ଯେଭଳି ନିଶା କାରବାର ବନ୍ଦ କରାଯିବ ସେ ନେଇ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 2 ଦିନିଆ ଗସ୍ତରେ କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେଇ ଜିଲ୍ଲାର ଉନ୍ନତି ପାଇଁ 1,708 କୋଟି ଟଙ୍କା ବ୍ୟୟରେ 35 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି। ଏହାସହ ଅପରାହ୍ନରେ 193,56,00,000 ଟଙ୍କା ବ୍ୟୟରେ 36 ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିପ୍ଳବୀ ଧରଣୀଧରଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟକର ଉଦ୍ଯାପନୀ ଦିବସରେ ଯୋଗଦେବେ। ସରକାର ଓ ସମାଜର ପ୍ରତ୍ୟକ୍ଷ ସମନ୍ୱୟରେ ବାଲ୍ୟ ବିବାହମୁକ୍ତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଆୟୋଜିତ ରାଜ୍ୟସ୍ତରୀୟ 100 ଦିନିଆ ବାଲ୍ୟ ବିବାହମୁକ୍ତ ଅଭିଯାନର ଶୁଭାରମ୍ଭ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଅଙ୍ଗନବାଡ଼ି ଦିଦି ଓ ସାମୂହିକ ଶିକ୍ଷା ମାଧ୍ୟମରେ ରାଜ୍ୟକୁ ବାଲ୍ୟ ବିବାହମୁକ୍ତ କରିହେବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିବାହିତାଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଆକାଂକ୍ଷୀ ଅଭିଯାନ ମାଧ୍ୟମରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ 21 ଜନଜାତୀୟ ମାତୃଭାଷାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ। ବିଭିନ୍ନ ସମସ୍ୟାକୁ ଦୃଢ଼ତାର ସହ ସମାଧାନ କରିବାକୁ ସରକାର ପ୍ରତିବଦ୍ଧ ଏବଂ ଏହାର କ୍ରିୟାନ୍ୱୟନ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଲୋକପ୍ରିୟ ଏବଂ ସୂଚନାଧର୍ମୀ କାର୍ଯ୍ୟରେ ନିୟୋଜିତ ରହି ତୃଣମୂଳ ସ୍ତରରେ ପରିବର୍ତ୍ତନର ଦୂତ ଭାବେ କାର୍ଯ୍ୟ କରୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକ୍ଷମ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ କର୍ମୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉନ୍ନତ ଭିତ୍ତିଭୂମି, ଉନ୍ନତ କାର୍ଯ୍ୟ ପରିବେଶ ଏବଂ ଏକ ସ୍ପନ୍ଦନଶୀଳ ଓଡ଼ିଶା ଗଠନ ପାଇଁ ମହିଳାମାନଙ୍କ ଯୋଗଦାନ ଅପରିହାର୍ଯ୍ୟ। ବିକଶିତ ଓଡ଼ିଶାରେ କୋଟିଏ ମହିଳା ସଶକ୍ତ ହୋଇ ରାଜ୍ୟକୁ ସମୃଦ୍ଧ ପଥରେ ଆଗେଇ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଭଳି କ୍ୟାମ୍ପେନ୍ ମୋଡ୍ରେ ଆମେ ପୁଣି ଥରେ ବାଲ୍ୟ ବିବାହ ନିଷେଧକୁ ନବା, ଯେଉଁଥିରେ ଘରେ ଘରେ ଇଏ ଏକ କ୍ରାଇମ, ଏଥିରୁ ଝିଅମାନଙ୍କୁ ବଞ୍ଚେଇବା ଦରକାର, ଝିଅମାନଙ୍କୁ ଏକ ପୂର୍ଣ୍ଣାଙ୍ଗ ସମୟ ବଢ଼ିବା ପାଇଁ ଦିଆହବା ଦରକାର। ଇଏ କଥାକୁ ଆମେ ଜନସଚେତନତା ମାଧ୍ୟମରେ, ୟୁଥ ପାର୍ଲାମେଣ୍ଟ ମାଧ୍ୟମରେ ମା ମାନଙ୍କୁ, ପରିବାର ଲୋକଙ୍କୁ ସଶକ୍ତ କରେଇବା, ଏବଂ ଯୋଉଠି ଫାଦର୍ସ କ୍ଲବ ଗଢା ହଉ ସେମାନଙ୍କୁ ବି ଆମେ ଯଦି ସଶକ୍ତ କରେଇବା, ମା ବାପା ଏବଂ ପରିବାର ଯଦି ସଚେତନ ହେବ ଏଭଳି କ୍ରାଇମକୁ ଆମେ ରୋକିପାରିବା।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ବରପାଲିରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଏବଂ ବୌଦ୍ଧ ଓ କନ୍ଧମାଳରେ ଷ୍ଟାଫ୍ କ୍ୱାର୍ଟରର ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସମ୍ବଲପୁରରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ 2027 ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଲୋଚନା ହୋଇଛି। ଏଥିରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ବାଲାଟ ବକ୍ସ ମହଜୁଦ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି। ପୁଲିଂ ବୁଥ୍ର ସ୍ଥାନ ଚୟନ, ବାଲାଟ ପେପର ପ୍ରିଣ୍ଟିଂ, ଅଣବ୍ୟବହୃତ ଇଭିଏମ୍ଗୁଡ଼ିକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରସ୍ତ ଆଦି ନେଇ ଆଲୋଚନା ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆସନ୍ତା 18 ରବିବାର ଦିନ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ 4,57,681 ଜଣ ହିତାଧିକାରୀଙ୍କୁ 250 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏଥିମଧ୍ୟରେ ନୂଆ 1,78,398 ଜଣ ରହିଛନ୍ତି। ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ କାମଳ ରୋଗ ନିରାକରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାର ଏକ ସ୍କୁଲରେ ଜଣ୍ଡିସ୍ ବ୍ୟାପିବା ଜଣାପଡ଼ିବା ପରେ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକରେ ଜଣ୍ଡିସ୍ ନିରାକରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହାୟତା ନିଆଯିବ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା, ଅନ୍ତର୍ଭୁକ୍ତିକରଣ ଏବଂ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦୁର୍ଗାଶଙ୍କର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଆର୍ଥିକ ସାକ୍ଷର ସମାଜ ଗଢ଼ିତୋଳିବା ଓ ସାଇବର ଅପରାଧୀଙ୍କ ଠକେଇରୁ ବର୍ତ୍ତିବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡ଼ା ପଞ୍ଚାୟତ ହାଇସ୍କୁଲରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମକର ସଂକ୍ରାନ୍ତି ଅବସରରେ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଆଜି ଠାକୁରଙ୍କର ନବାଙ୍କ ବେଶ ସହିତ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ପରେ ଠାକୁରଙ୍କୁ ଖୁଣ୍ଟିଆ ଓ ପୁଷ୍ପାଳକ ସେବକ ଏହି ବେଶରେ ସଜ୍ଜିତ କରିବେ। ଗତ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗନୀତି ଆଜି ଶେଷ ହେଉଛି। ଆସନ୍ତା 25 ଜାତୀୟ ମତଦାତା ଦିବସ ପାଳନ ପରିପ୍ରେକ୍ଷୀରେ ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଭୋଟଦାନର ମହତ୍ତ୍ୱକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏକ ସଚେତନତା ପ୍ରତିଯୋଗିତା ଆରମ୍ଭ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମତଦାନ ଭଳି କିଛି ନାହିଁ, ମୁଁ ନିଶ୍ଚିତ ଭୋଟ ଦେଉଛି ଶୀର୍ଷକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଆବେଦନ ପ୍ରକ୍ରିୟାକୁ ଆସନ୍ତା 15 ଧାର୍ଯ୍ୟ କରାଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1843 January 13 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ ସେନାପତି ଏକାଧାରରେ ଗାଳ୍ପିକ, ଲେଖକ, କବି ଓ ସମାଜ ସଂସ୍କାରକ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ବ୍ୟାସକବି ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଜନକ ଥିଲେ। ପାଣିପାଗ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଶୀତର ଲହରୀ ବୃଦ୍ଧି ପାଇବା ନେଇ ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଗଠନ ପାଇଁ ନିଶାମୁକ୍ତ ଯୁବଶକ୍ତି ଲକ୍ଷ୍ୟ ହାସଲ କରିବା ଜରୁରୀ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନରେ ସାମିଲ ହେବେ 16 ଶିକ୍ଷାନୁଷ୍ଠାନ। କେନ୍ଦୁଝରରେ ଆଜି 1,900 ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର 71 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସମ୍ବଲପୁରରେ ପ୍ରାକ୍ ପ୍ରସ୍ତୁତି ବୈଠକ ଏବଂ ରାଜ୍ୟରେ ଆସନ୍ତା 18 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।